ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର। ପହିଲା ମୁଖ୍ୟ ଖବର, ଓଡ଼ିଶାର ଯୁଆନ ପିଢ଼ି ଲାଗି ଆଇବା ଦଶନ୍ଧି ଗୋଟେ ସୁବର୍ଣ୍ଣ ଦଶକ ହେବା କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରର 7 ବିଭାଗର 4623 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଜନଗଣନାଥ ନିୟୋଜିତ କର୍ମଚାରୀମାନଙ୍କର ସୁରକ୍ଷା ଲାଗି ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ଆଉ ବଢ଼ତି ଖରାକେ ନଜରଥି ରଖିକରି ଆଜ ନିଆଯିବା ସ୍କୁଲ ଛୁଟି ନିଷ୍ପତ୍ତି। ରାଜ୍ୟର 16 ଜାଗାର ତାପମାତ୍ରା 40 ଡିଗ୍ରୀ ଉପରେ। ଏଥର ପୁରା ଖବର, ଯୁବ ସମାଜକେ ଦକ୍ଷ କରବାର ସହିତ ସେମାନଙ୍କ ଲାଗି ବ୍ୟାପକ ସୁଯୋଗ ତିଆରି କରବାର ସରକାରଙ୍କର ମୁଖ୍ୟ ଲକ୍ଷ୍ୟ ଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଗୋଟିଏ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଶ୍ରୀ ମାଝୀ କହିଛନ୍, ଓଡ଼ିଆ ଯୁବକମାନେ ଖାଲି ନିଯୁକ୍ତି ନାଇଁ ଖୋଜିକରି ନିଯୁକ୍ତି ପ୍ରଦାନକାରୀ ହେବେ। ଏବେ 10 ଓଡ଼ିଶାର ଯୁଆନ ବର୍ଗଙ୍କ ଲାଗି ଗୋଟିଏ ସୁବର୍ଣ୍ଣ ଦଶକ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍।
ଏହା ହେଉଛି ସାହସ, ସଂଘର୍ଷ, ଆତ୍ମବିଶ୍ୱାସ, ନିଷ୍ଠା ଓ ଉଦ୍ୟମୀ ମନୋଭାବର ଇଏ ହେଉଛି ସବୁଠାରୁ ବଡ଼ ସମ୍ମାନ। ଯେଉଁମାନେ ଶୂନ୍ୟରୁ ଆରମ୍ଭ କରି ସଫଳତାର ଶିଖରକୁ ପହଞ୍ଚନ୍ତି ସେମାନେ ସମାଜ ପାଇଁ ଆମ ସମସ୍ତଙ୍କର ପାଇଁ ନିଶ୍ଚିତ ଭାବରେ ଏକ ପ୍ରେରଣାର ଉତ୍ସ।
ମୁଖ୍ୟମନ୍ତ୍ରୀ କହିଛନ୍, ବିକାଶର ଉକିଆ ଖାଲି ସହର ତକ ସୀମିତ ନାଇଁ ରଖିକରି ଫି ଜିଲ୍ଲା ପଞ୍ଚାୟତ ଆଉ ଗାଁ ତକ ପହଞ୍ଚବାର ଦରକାର। ଏଥିଲାଗି ସରକାର ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ୍ ଆର୍ କୃଷି ଆଧାରିତ ଉଦ୍ୟୋଗକେ ତହ କହୁଛନ୍। ଆବା ଦିନେ ରାଜ୍ୟ ସଡ଼କ ଆର୍ ରେଲପଥ ସହିତ ସେମି କଣ୍ଡକ୍ଟର, ଆଇଟି, ଏଆଇ ଆର୍ ଫିନ୍ଟେକ୍ ବାଗିର ଆଧୁନିକ ଶିଳ୍ପ ସ୍ଥାପନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମ୍ଠାରେ 7 ବିଭାଗର 4623 ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍। ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗର 4113 ଜଣ, ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗର 154, ଅଣୁ କ୍ଷୁଦ୍ର ଆଉ ମଧ୍ୟମ ଉଦ୍ୟୋଗ ବିଭାଗର 143, ଖଣି ଆଉ ଶିଳ୍ପ ବିଭାଗର 77, ମତ୍ସ୍ୟ ଆଉ ପଶୁ ସମ୍ପଦ ବିଭାଗର 70, ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗର 51 ଆଉ ଦକ୍ଷତା ବିକାଶ ଆଉ ପ୍ରଯୁକ୍ତି ବିଦ୍ୟା ବିଭାଗର 14 ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି। ପଶ୍ଚିମବଙ୍ଗର ପହିଲା ଖେପ ଆଉ ତାମିଲନାଡୁ ବିଧାନସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ସରିଛି। ସକାଳର 7 ମୂଲ ହୋଇଥିବା ଭୋଟ ବେଲବୁଡ଼ର 6 ତକ ଚାଲିଥିଲା। ଉପରବେଳା 5 ତକ ପଶ୍ଚିମବଙ୍ଗର 99.93% ଆଉ ତାମିଲନାଡୁର 82.24% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍। ତାମିଲନାଡୁର 234 ବିଧାନସଭା ଆସନ ଲାଗି 4023 ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍। ରାଜ୍ୟ 75,064 ବୁଥ୍ର ମତଦାନ ହୋଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପହିଲା ଖେପ ଲାଗି ଆଜି 16 ଜିଲ୍ଲାର 152 ଆସନ ଲାଗି ଭୋଟ ହୋଇଛି। 1478 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍। ପଶ୍ଚିମବଙ୍ଗର 2 ଖେପ ନିର୍ବାଚନ ଏବେ 29 ବୁଧବାର ଦିନ ହେବା। ପହିଲା ଖେପ ଜନଗଣନା ଲାଗି ରାଜସ୍ୱ ବିଭାଗ ତରଫୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏ ବାବଦେ ସବୁ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଆର୍ ମହାନଗର ନିଗମ ଆୟୁକ୍ତମାନଙ୍କୁ ଚିଠି କରାଯାଇଛି। ଜନଗଣନା କାମରେ ନିୟୋଜିତ ଥିବା ଅଧିକାରୀ ଆଉ କର୍ମଚାରୀମାନଙ୍କର ସୁରକ୍ଷା ଲାଗି ଜରୁରୀ ପଦକ୍ଷେପ ନେବାକେ ମାର୍ଗଦର୍ଶିକାଟି କୁହାଯାଇଛି। ଗଣନାକାରୀ ଆଉ ପର୍ଯ୍ୟବେକ୍ଷକମାନେ ସବୁବେଳେ ସରକାରୀ ପରିଚୟ ପତ୍ର ପିନ୍ଧିବାର ସହିତ ନିଯୁକ୍ତି ପତ୍ର ଧରିକରି ଫିଲ୍ଡକେ ଯିବାର୍କେ କୁହାଯାଇଛି। ସମ୍ବେଦନଶୀଳ ଇଲାକାମାନଙ୍କେ ପୁଲିସ କର୍ମଚାରୀ ମୁତୟନ କରାଯିବା। ଜନଗଣନା କାମଟି କେହି ବାଧା ଦେଲେ 1948 ଜନଗଣନା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମାର୍ଗଦର୍ଶିକାଟି କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 133 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ବଢୁଥିବା ଖରାକେ ନଜରରେ ରଖିକରି ରାଜ୍ୟ ସରକାର ଶ୍ରମିକମାନଙ୍କୁ ସକାଳର 11 ବଜେନୁ ଉପରବେଳା 3 ବଜେ ଭିତରେ କାମ ନାଇଁ କରବାରକେ କଟକଣା ଲାଗୁ କରିଛନ୍। କେନ୍ସି ବେସରକାରୀ ସଂସ୍ଥା ଏ ନିୟମର ଖିଲାପ କଲେ ସେମାନଙ୍କର ବିରୋଧୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍।
ପ୍ରାଇଭେଟ ସେକ୍ଟରରେ ଯେଉଁ ଜାଗାରେ ଆମର ନଜରକୁ ଆସୁ ନିଶ୍ଚିତ ଭାବରେ ସେଭଳିଆ କିଛି କାର୍ଯ୍ୟ ହେଉଥିବ, ଯଦି ଆମ ସୂଚନାକୁ ଆସେ କିମ୍ବା ଆମ ନଜରକୁ ଆସେ ନିଶ୍ଚିତ ଭାବରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବୁ।
ଝାରସୁଗୁଡ଼ାଠାରେ ଶିଳ୍ପ ଆଉ ପୋଡ଼ୁ ଚାଷ ଲାଗି ତାପମାତ୍ରା ବଢ଼ବାରକେ ଲାଗିଛି। ଚାଷୀମାନେ ପାରମ୍ପରିକ ହିସାବରେ ଅମଲ ଉତରୁ ଜମିନ୍ତି ନିଆଁ ଲଗାଉଛନ୍, ଯେଉଁଥିଲାଗି ତାପମାତ୍ରା ବଢ଼ୁଛି। ଚାଷୀମାନେ ଇ କାମ ନାଇଁ କରବାର୍ ଲାଗି ଆଉ ସେମାନଙ୍କୁ ସଚେତନ କରବାର୍ ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍। ରାଜ୍ୟ ସରକାର ଆଇବା ମାସ 1 ତାରିଖରୁ ଚାଷୀମାନଙ୍କଠାରୁ ରବି ଧାନ ଘିଣ୍ବେ। ଏହି ପ୍ରକ୍ରିୟା ଜୁନ୍ ମାସର 30 ତାରିଖ ତକ ଚାଲ୍ବା। ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ 20 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିକରି ଏ ବାବଦେ ଜଣାଇଛନ୍। ରବି ଧାନ ବିକ୍ରି ଲାଗି ଚାଷୀମାନେ ଗଲା ମାର୍ଚ୍ଚ ମାସ 10 ତାରିଖରୁ 25 ତାରିଖ ଭିତରେ ପଞ୍ଜୀକରଣ କରିଥିଲେ। ବଢ଼ତି ଖରାକେ ନଜରରେ ରଖିକରି ଧାନ ମଣ୍ଡିମାନଙ୍କେ ଚାଷୀମାନଙ୍କ ଲାଗି ସଫା ପିଇବାର ପାଣିର ସୁବିଧା ଆଉ ଖରାଦିନିଆ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି। ପଡ଼ୋଶୀ ରାଜ୍ୟରୁ ଯେନ୍ତା ଧାନ ନାଇଁ ଆସବା ସେଥିଲାଗି ସୀମାକେ ସିଲ୍ କରବାରକେ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟ ଏବେ 6 ମାସ ଭିତରେ ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତି କାର୍ଯ୍ୟକାରୀ କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍। ସହରର ଏହି ନୀତି ପିଏନ୍ଜି ଆର୍ ସିଏନ୍ଜି ବ୍ୟବସ୍ଥା ଜରିଆରେ ଲାଗୁ କରାଯିବ। ସିଏନ୍ଜି ଗାଡ଼ିକେ ଅଧିକ ପ୍ରୋତ୍ସାହନ ମିଳିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍।
ତୁରନ୍ତ ସହରଗୁଡ଼ିକ ବିଶେଷ କରି ପିଏନ୍ଜି ଆଉ ସିଏନ୍ଜିର ବ୍ୟବସ୍ଥା କରାଯିବ। ପିଏନ୍ଜି ବୋଲେ ପାଇପ୍ ନ୍ୟାଚୁରାଲ ଗ୍ୟାସ୍, ଗାଡ଼ିମାନଙ୍କରେ ସିଏନ୍ଜି ଭରିବା ପାଇଁ ମଧ୍ୟ ତା'ର ବ୍ୟବସ୍ଥା କରାଯିବ। ସେଥିପାଇଁ ପୁରା ନିର୍ଦ୍ଦେଶ ଦିଆଯାଇଛି, ଯେତେ ସହର ଅଛି ସବୁଗୁଡ଼ାକ ସହର ଆଗ ଦାୟିତ୍ୱ ନିଆଯାଇଛି। ଅଫିସରମାନେ କାଲି ଏ ଦାୟିତ୍ୱ ନେଇଛନ୍ତି, ଶୀଘ୍ରାତିଶୀଘ୍ର ପିଏନ୍ଜି ଆଉ ସିଏନ୍ଜିର ବ୍ୟାପକ ବ୍ୟବସ୍ଥା କରିବେ। ଯାହା ଇନଫ୍ରାଷ୍ଟ୍ରକ୍ଚର ଦରକାର ତାକୁ ଇମିଡିଏଟ୍ କରାଇବେ।
ଗଲାକାଲି କ୍ୟାବିନେଟ୍ଟି ଗ୍ୟାସ୍ ବିତରଣ ନୀତି ମଞ୍ଜୁରୀ ପାଇଛି। ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତିକେ କ୍ୟାବିନେଟ୍ ମଞ୍ଜୁରୀ ମିଳିବାର ଉତ୍ତରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିକି କହିଛନ୍, ଏଇଟା ଗୋଟେ ଯୁଗାନ୍ତକାରୀ ପଦକ୍ଷେପ ଆଏ। ଏ ନୀତି ଜରିଏ ସାରା ରାଜ୍ୟ ପିଏନ୍ଜି ଆଉ ସିଏନ୍ଜି ଭିତ୍ତିଭୂମିର ସମ୍ପ୍ରସାରଣ ତୂର୍ତ୍ତି ହେବା। ବହିର ମହତ୍ତ୍ୱ ବାବଦେ ଲୋକଙ୍କୁ ସଚେତନ କରବାର୍ ଲାଗି ଫି ବଛର ଆଜିର ଦିନେ ବିଶ୍ୱ ପୁସ୍ତକ ସତ୍ତ୍ୱାଧିକାର ଦିବସ ପାଳନ କରାଯାଉଛି। ଏ ବଛର ଦିବସର ବାର୍ତ୍ତା ରହିଛି, ବହୁଭାଷିକତା ଆଉ ପୁସ୍ତକର ସୁଗମତା ମାଧ୍ୟମରେ ସାକ୍ଷରତାକୁ ପ୍ରୋତ୍ସାହିତ କରିବା। ଏ ବାବଦ ଶୁଣନ୍ ଗୋଟିଏ ରିପୋର୍ଟ।
ବହି ପଢ଼ବାର ଖୁସି, ଶକ୍ତି, ଲେଖକ ଆଉ ସ୍ରଷ୍ଟାଙ୍କର ଅଧିକାରର ସୁରକ୍ଷାକେ ଆଜିର୍ ଦିନ ସୁର୍ତ୍ତା କରାସି। ବହି ମାନବ ସମାଜର ଜୀବନ୍ତ ଦର୍ପଣ ଆଏ। ଇଟା ଆମକୁ ଅତୀତ ସାଙ୍ଗେ ଯୋଡ଼ି ରଖବାର, ବର୍ତ୍ତମାନକେ ବୁଝବାର ଆଉ ଭବିଷ୍ୟତ ଲାଗି ରାହା ଦେଖାସି। ବହିର୍ ଜରିଏ ଭିନ୍ ଭିନ୍ ସଂସ୍କୃତି ଓ ଭାଷାର ଲୋକମାନଙ୍କର ଭିତରେ ତାଲମେଲ ରଖବାରକେ ମିଲ୍ସି। ଡିଜିଟାଲ ଯୁଗ ଥି ବହିର୍ ପରିଭାଷା ବଦଲିଥିଲେ ବିଲ୍ ଇତାର ମୂଲ୍ୟ ଆଉ ପ୍ରାସଙ୍ଗିକତା ଆଇଜଭିଲ୍ ସେନ୍ତା ରହିଛେ। ପ୍ରିଣ୍ଟ ବହି, ଇ ବୁକ୍, ଅଡିଓ ବୁକ୍ ଆଉ ଡିଜିଟାଲ ପ୍ଲାଟଫର୍ମ ଜ୍ଞାନର ଭଣ୍ଡାରକେ ଆହୁରି ପରକସ କରୁଛି। ଆଜିର ଦିନେ ୱିଲିୟମ୍ ସେକ୍ସପିୟର, ମିଗୁଏଲ୍ ସର୍ଭାଣ୍ଟେସ୍ ଆଉ ଇନଙ୍କା ଗାର୍ସିଲାସୋଙ୍କର ବାଗିର ବିଶିଷ୍ଟ ସାହିତ୍ୟକାରଙ୍କ ଜନ୍ମ ପରଲୋକ ହୋଇଥିଲା। 1995 ପ୍ୟାରିସ୍ଠାରେ ହୋଇଥିବା ୟୁନେସ୍କୋର ସାଧାରଣ ସମ୍ମିଳନୀଟି ବହି ଆଉ ଲେଖକମାନଙ୍କୁ ସମ୍ମାନ ଦେବା ଲାଗି ଗୋଟିଏ ବିଶ୍ୱସ୍ତରୀୟ ଦିବସ ଭାବେ ଘୋଷଣା କରାଯାଇଥିଲା। ସ୍ୱାଧିକାର ଖାଲି ଆଇନଗତ ବ୍ୟବସ୍ଥା ନୁହେଁ, ସେ ଇଟା ସୃଜନଶୀଳତାର ସୁରକ୍ଷା କବଚ ଆଏ, ଯେଉଁଟା ଲେଖକମାନଙ୍କୁ ସେମାନଙ୍କର ଲେଖା ଉପରେ ଅଧିକାର ଦେଇକରି ନୂଆ ସୃଜନକେ ତହକାସି। ବହି ହେଉଛି ସାଂସ୍କୃତିକ ଅଭିବ୍ୟକ୍ତିର ଗୋଟିଏ ରୂପ, ଯେଉଁଟା ଗୋଟିଏ ଧାରିଜ ଭାଷା ଥି ବଞ୍ଚି ଆଉ ସେଥି ଗୋଟିଏ ଅଭିବ୍ୟକ୍ତିର ଅଂଶ ଭାବେ ରହିଛି। ଆଜିର ଦିବସ ହେଉଛି ଜ୍ଞାନର ଉତ୍ସବ, ସଂସ୍କୃତିର ସେତୁ ଆଉ ସୃଜନଶୀଳତାକେ ସମ୍ମାନ ଜଣାବାର ଗୋଟିଏ ସୁନ୍ଦର ଅବସର। ଆକାଶବାଣୀ ସମ୍ବାଦ ବିଭାଗ ତରଫରୁ ସୁପ୍ରୀତି ମିଶ୍ର।
ସଂସଦର 131 ନମ୍ବର ସମ୍ବିଧାନ ସଂଶୋଧନ ବିଲ୍, ସୀମା ନିର୍ଦ୍ଧାରଣ ବିଲ୍ ଆର୍ ନାରୀ ଶକ୍ତି ବନ୍ଦନ ଅଧିନିୟମ ବାବଦେ ଲୋକଙ୍କୁ ସଚେତନ କରିବା ଲାଗି ପୁରୀନ ଗୋଟିଏ ସାମ୍ବାଦିକ ସମ୍ମିଳନୀ ହୋଇଛି। କେନ୍ଦ୍ରମନ୍ତ୍ରୀ ଜୁଏଲୁରାମ ଆର୍ ସାଂସଦ ଡକ୍ଟର ସମ୍ବିତ ପାତ୍ର ଏ 3 ବିଲ୍ ବାବଦେ ସୂଚନା ଦେଇଛନ୍। ରାଜ୍ୟ ଖରାର ପ୍ରଭାବ ବଢ଼ବାରକେ ଲାଗିଛେ। ଆଜି ରାଜ୍ୟର 16 ଜାଗାନ ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଛେ। ଏବେ 24 ଘଣ୍ଟା ଭିତରେ ରାଜ୍ୟର 17 ଜିଲ୍ଲାକେ ହିଟ୍ୱେଭ୍ ଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଖରାର ତାତିକେ ନଜରଦେଇ ରଖିକରି ଆଜି ସିଆର୍ସିଙ୍କ ସହିତ ବୈଠକ ଉତ୍ତରୁ ସ୍କୁଲ ଛୁଟି ବାବଦେ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଆର୍ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ଶେଷ ମୁଖ୍ୟ ଖବର ଫେରଘାଏ। ଓଡ଼ିଶାର ଯୁଆନ ପିଢ଼ି ଲାଗି ଏବେ ଦଶନ୍ଧି ଗୋଟେ ସୁବର୍ଣ୍ଣ ଦଶକ ହେବା କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର 7 ବିଭାଗର 4623 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଜନଗଣନାଥ ନିୟୋଜିତ କର୍ମଚାରୀମାନଙ୍କର ସୁରକ୍ଷା ଲାଗି ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ଆଉ ବଢ଼ତି ଖରାକେ ନଜରଥି ରଖିକରି ଆଜି ନିଆଯିବା ସ୍କୁଲ ଛୁଟି ନିଷ୍ପତ୍ତି। ରାଜ୍ୟର 16 ଜାଗାର ତାପମାତ୍ରା 40 ଡିଗ୍ରୀ ଉପରେ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।